आकाशवाणी संवाद पढ़ुछंती प्रज्ञा परिमिता जेना। ଅପରେସନ ସିନ୍ଦୁର ଏବଂ ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଆଜି ଉଭୟ ସଦନ ଦିନକ ପାଇଁ ମୁଲତବୀ ଘୋଷିତ। ଆସନ୍ତାକାଲିଠାରୁ ବ୍ରିଟେନ୍ ଓ ମାଳଦ୍ୱୀପକୁ ଚାରିଦିନିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ନାମାଙ୍କନ ପତ୍ର ଦାଖଲର ସମୟସୀମା ଆସନ୍ତା ମାସ 15 ତାରିଖକୁ ବୃଦ୍ଧି। ଆପାଚି ହେଲିକପ୍ଟର ଭାରତୀୟ ବାୟୁସେନାର କ୍ଷମତାକୁ ସୁଦୃଢ଼ କରିଛି କହିଲେ ପ୍ରତିରକ୍ଷା ମନ୍ତ୍ରୀ। ଏବଂ ଭାରତ ଓ ଇଂଲଣ୍ଡ ମଧ୍ୟରେ ମହିଳା ତୃତୀୟ ତଥା ଅନ୍ତିମ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଜାରି। ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଆଜି ଉଭୟ ଲୋକସଭା ଏବଂ ରାଜ୍ୟସଭାକୁ ଦିନକ ପାଇଁ ମୁଲତବୀ ରଖାଯାଇଛି। ବିରୋଧୀ ଦଳର ସଦସ୍ୟମାନେ ଅପରେସନ୍ ସିନ୍ଦୁର ଏବଂ ବିହାରରେ ଚାଲିଥିବା ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା ଦାବି କରି ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ। ଦ୍ୱିତୀୟ ମୁଲତବୀ ପରେ ଦିନ 2ଟାରେ ଲୋକସଭା ପୁନର୍ବାର ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳର ସଦସ୍ୟମାନେ ପୁଣି ସେମାନଙ୍କର ଦାବି ନେଇ ସ୍ଲୋଗାନ ଦେଇଥିଲେ। ଗୃହର ଅଧ୍ୟକ୍ଷ ସଦସ୍ୟମାନଙ୍କୁ ନିଜ ନିଜ ଆସନକୁ ଯିବା ପାଇଁ ଅନୁରୋଧ କରିଥିଲେ ଏବଂ ବିରୋଧୀ ସଦସ୍ୟଙ୍କ ସମସ୍ତ ପ୍ରଶ୍ନ ଉପରେ ଆଲୋଚନା ହେବ ବୋଲି ପ୍ରତିଶ୍ରତି ଦେଇଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ବିରୋଧୀ ସଦସ୍ୟମାନଙ୍କ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବାରୁ ତାହାକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି ଗତକାଲି କାର୍ଯ୍ୟ ଉପଦେଷ୍ଟା କମିଟି ବୈଠକ ଅନୁଷ୍ଠିତ ହୋଇ ଅପରେସନ୍ ସିନ୍ଦୁର ସମ୍ପର୍କରେ ଆଲୋଚନା କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା। ସରକାର ସମସ୍ତ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି, କିନ୍ତୁ ସେମାନେ ଗୃହରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ବୋଲି ଶ୍ରୀ ରିଜିଜୁ ପ୍ରଶ୍ନ କରିଛନ୍ତି।
हम लोग जब बात करते हैं आप सबने कहा कि ये प्लाकार्ड लेकर के सदन में नहीं आएंगे, फिर ये अपने एमपीओ को ये पोस्टर बैनर लेकर के सदन को इस तरीके से डिस्टर्ब करना, ये तो बहुत आपत्तिजनक है। और वो चर्चा मांग रहे हैं, हम चर्चा के तैयार है, फिर ये सदन चलने नहीं देते। ये डबल स्टैंडर्ड बिल्कुल गलत बात है। चर्चा चाहते हैं तो ये हंगामा मत करो।
ରାଜ୍ୟସଭାରେ ମଧ୍ୟ ଅନୁରୂପ ଭାବେ ବିରୋଧୀ ଦଳର ସଦସ୍ୟମାନେ ଅପରେସନ୍ ସିନ୍ଦୁର ଏବଂ ବିହାର ପ୍ରସଙ୍ଗ ନେଇ ଦାବି ଉପସ୍ଥାପନ କରି ହୋହାଲ୍ଲା କରିବା ଯୋଗୁଁ ଗୃହକୁ ଆଜି ଦିନକ ପାଇଁ ମୁଲତବୀ ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରିଟେନ୍ ଏବଂ ମାଳଦ୍ୱୀପକୁ ଆସନ୍ତାକାଲିଠାରୁ 26 ତାରିଖ ପର୍ଯ୍ୟନ୍ତ ଦୁଇରାଷ୍ଟ୍ର ଗସ୍ତରେ ଯିବେ। ପ୍ରଥମ ପର୍ଯ୍ୟାୟରେ ଶ୍ରୀ ମୋଦି ବ୍ରିଟେନ୍ ଯିବେ। ବ୍ରିଟେନ୍ ପ୍ରଧାନମନ୍ତ୍ରୀ କେର୍ ଷ୍ଟାର୍ମନ୍ଙ୍କ ନିମନ୍ତ୍ରଣକ୍ରମେ ଶ୍ରୀ ମୋଦି ଏହି ଗସ୍ତ କରୁଛନ୍ତି। ଏହି ଗସ୍ତକାଳରେ ଶ୍ରୀ ମୋଦି ବ୍ରିଟେନ୍ ପ୍ରତିପକ୍ଷଙ୍କ ସହ ଭାରତ ବ୍ରିଟେନ୍ ଦ୍ୱିପାକ୍ଷିକ ସମ୍ପର୍କକୁ ବ୍ୟାପକ କରିବା ନେଇ ଆଲୋଚନା କରିବାର ସମ୍ଭାବନା ରହିଛି। ଉଭୟ ନେତା ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ମଧ୍ୟ ସେମାନଙ୍କର ମତ ବିନିମୟ କରିବେ। ଶ୍ରୀ ମୋଦି କିଙ୍ଗ୍ ଚାର୍ଲସ୍ ତୃତୀୟଙ୍କ ସହ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି। ଉଭୟ ନେତା ବାଣିଜ୍ୟ, ଅର୍ଥନୀତି, ପ୍ରଯୁକ୍ତିବିଦ୍ୟା, ନବସୃଜନ, ପ୍ରତିରକ୍ଷା, ନିରାପତ୍ତା, ପରିବେଶ, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଜନସମ୍ପର୍କ ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ବ୍ୟାପକ ରଣନୀତିକ ଭାଗିଦାରିତାର ଉନ୍ନତି ଦିଗରେ ଆଲୋଚନା କରିବେ। ଏହା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ରିଟେନ୍କୁ ଚତୁର୍ଥ ଗସ୍ତ। ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ସଚିବ ବିକ୍ରମ ମିଶ୍ର କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦେଶର ବ୍ୟବସାୟିକ ନେତାମାନଙ୍କ ସହ ମତ ବିନିମୟ କରିବେ। ପ୍ରଧାନମନ୍ତ୍ରୀଙ୍କର ଏହି ଗସ୍ତ ଭାରତ ବ୍ରିଟେନ୍ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ ସୁଯୋଗ ସୃଷ୍ଟି କରିବ ବୋଲି ଶ୍ରୀ ମିଶ୍ର କହିଛନ୍ତି। 2021 ମସିହାରେ ଭାରତ ବ୍ରିଟେନ୍ ଭାଗିଦାରିତା ସମ୍ପର୍କକୁ ବ୍ୟାପକ ରଣନୀତିକ ଭାଗିଦାରିତା କ୍ଷେତ୍ରକୁ ଉନ୍ନୀତ କରାଯାଇଥିଲା ବୋଲି ସେ ସୂଚନା ଦେଇଛନ୍ତି। ଶ୍ରୀ ମିଶ୍ର କହିଛନ୍ତି ଗୁରୁଗ୍ରାମଠାରେ ନିକଟରେ ସାଉଥ୍ ଆମ୍ପଟନ୍ ବିଶ୍ୱବିଦ୍ୟାଳୟରେ ଏକ କ୍ୟାମ୍ପସ୍ ଖୋଲାଯାଇଛି। ନୂତନ ଶିକ୍ଷାନୀତି ଆଧାରରେ ଭାରତର କ୍ୟାମ୍ପସ୍ରେ ଏହା ହେଉଛି ପ୍ରଥମ ବୈଦେଶିକ ବିଶ୍ୱବିଦ୍ୟାଳୟ। ସେ କହିଛନ୍ତି 2023-24 ମସିହାରେ ଭାରତ ବ୍ରିଟେନ୍ ବାଣିଜ୍ୟ କାରବାର $55 ବିଲିୟନ୍ ଅତିକ୍ରମ କରିଛି। ବ୍ରିଟେନ୍ ହେଉଛି ଭାରତରେ ପୁଞ୍ଜି ବିନିଯୋଗ କ୍ଷେତ୍ରରେ ଷଷ୍ଠ ସର୍ବବୃହତ୍ ନିବେଶକ। ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ 25 ତାରିଖରୁ ଦୁଇଦିନିଆ ମାଳଦ୍ୱୀପକୁ ଗସ୍ତ କରିବେ। ମାଳଦ୍ୱୀପ ରାଷ୍ଟ୍ରପତି ଡକ୍ଟର ମହମ୍ମଦ ମୁଇଜଙ୍କ ନିମନ୍ତ୍ରଣ କ୍ରମେ ସେ ଏହି ଗସ୍ତ କରୁଛନ୍ତି। ମାଳଦ୍ୱୀପର 60ତମ ସ୍ୱାଧୀନତା ଦିବସ ଉତ୍ସବରେ ଶ୍ରୀ ମୋଦି ସମ୍ମାନିତ ଅତିଥି ଭାବେ ଯୋଗଦେବେ। ଏହି ଗସ୍ତକାଳରେ ଶ୍ରୀ ମୋଦି ମାଳଦ୍ୱୀପର ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ସ୍ୱାର୍ଥ ସମ୍ଭଳିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ଭାରତ ମାଳଦ୍ୱୀପ ମିଳିତ ଭିଜନ, ବ୍ୟାପକ ଅର୍ଥନୀତି ଏବଂ ସାମୁଦ୍ରିକ ସୁରକ୍ଷା ଭାଗିଦାରିତା କାର୍ଯ୍ୟକାରିତାର ବିକାଶ ଉପରେ ଉଭୟ ନେତା ଅନୁଧ୍ୟାନ କରିବେ। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ନିବିଡ଼ ଏବଂ ସୁଦୃଢ଼ କରିବା ଦିଗରେ ସୁଯୋଗ ସୃଷ୍ଟି କରିବ ବୋଲି କୁହାଯାଇଛି। ଏହା ହେଉଛି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ମାଳଦ୍ୱୀପକୁ ତୃତୀୟ ଗସ୍ତ। ଶ୍ରୀ ମୋଦି ସେଠାରେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି ବୋଲି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଆସନ୍ତା ମାସ 15 ତାରିଖକୁ ବୃଦ୍ଧି କରାଯାଇଛି। ଜାତୀୟ ପୁରସ୍କାର ପୋର୍ଟାଲ ମାଧ୍ୟମରେ ଆବେଦନ ପ୍ରକ୍ରିୟା ଗତ ଏପ୍ରିଲ୍ ପହିଲାରୁ ଆରମ୍ଭ ହୋଇଛି। ସାହସିକତା, ସମାଜସେବା, ପରିବେଶ, କ୍ରୀଡ଼ା, କଳା ଓ ସଂସ୍କୃତି, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଆଦି ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା 5 ବର୍ଷରୁ 18 ବର୍ଷ ବର୍ଗର ପିଲାମାନଙ୍କୁ ଏହି ପୁରସ୍କାର ପ୍ରଦାନର ବ୍ୟବସ୍ଥା ରହିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଭାରତୀୟ ବାୟୁସେନାରେ ପ୍ରଥମ ବ୍ୟାଚ୍ ଆପାଚି ହେଲିକପ୍ଟର ସାମିଲ କରାଯିବ ଭାରତର ପ୍ରତିରକ୍ଷା କ୍ଷମତା ସୁଦୃଢ଼ ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ। ଏହି ଅତ୍ୟାଧୁନିକ ହେଲିକପ୍ଟର ବାୟୁସେନା ୱିଙ୍ଗ୍ ଅପରେସନ୍ କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରିବା ସହ ଭୂଭାଗ ସମ୍ମୁଖୀନ ହେଉଥିବା ସମସ୍ତ ଆହ୍ୱାନର ମୁକାବିଲା କରିବ। ଭାରତୀୟ ସେନାକୁ ଆଧୁନିକୀକରଣ କରିବା ଦିଗରେ ସରକାରଙ୍କ ପ୍ରତିବଦ୍ଧତାକୁ ଏହା ପ୍ରମାଣିତ କରିଛି, ଯାହାକି ଏକ ଗର୍ବର ବିଷୟ ବୋଲି ଶ୍ରୀ ସିଂହ କହିଛନ୍ତି। ସୂଚନାଯୋଗ୍ୟ, ଭାରତୀୟ ବାୟୁସେନାରେ ସାମିଲ ହେବା ପାଇଁ ଆଜି ଆମେରିକାରୁ ପ୍ରଥମ ବ୍ୟାଚ୍ ଆପାଚି ହେଲିକପ୍ଟର ଅଣାଯାଇଛି। ଏହି ଅତ୍ୟାଧୁନିକ ହେଲିକପ୍ଟରଗୁଡ଼ିକର ଉନ୍ନତ ଯୁଦ୍ଧ କ୍ଷମତା ରହିଛି। ଉନ୍ନତ ଅସ୍ତ୍ରଶସ୍ତ, ସେନ୍ସର ଏବଂ ପାଣିପାଗ ନିର୍ଣ୍ଣାୟକ କ୍ଷମତାରେ ସଜ୍ଜିତ ଏହି ହେଲିକପ୍ଟରଗୁଡ଼ିକ ଅତ୍ୟାଧୁନିକ ଇଞ୍ଜିନିୟରିଂ ଜ୍ଞାନକୌଶଳରେ ପ୍ରସ୍ତୁତ ହୋଇଛି। 2015 ଆମେରିକା ସରକାର ଏବଂ ବୋଇଂ ସହିତ ଚୁକ୍ତିନାମା ଅନୁଯାୟୀ ଭାରତୀୟ ବାୟୁସେନା 22 ଆପାଚି ହେଲିକପ୍ଟର କିଣିଥିଲା। 2027 ଜନଗଣନା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଲୋକସଭାରେ ଆଜି ଏକ ପ୍ରଶ୍ନର ଲିଖିତ ଉତ୍ତରରେ ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି ଜନଗଣନା ପ୍ରସ୍ତୁତି ନେଇ ଗତ 3 ଏବଂ 4 ତାରିଖରେ ନୂଆଦିଲ୍ଲୀଠାରେ 2-ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜନଗଣନା କାର୍ଯ୍ୟ ନିର୍ଦ୍ଦେଶକ, ବିଭାଗୀୟ ବରିଷ୍ଠ ଅଧିକାରୀ ଏବଂ ରେଜିଷ୍ଟ୍ରାର ଜେନେରାଲ ପ୍ରମୁଖ ଯୋଗ ଦେଇଥିଲେ। ଆଗାମୀ ଜନଗଣନା ଏବଂ ଏ ସମ୍ପର୍କିତ କାର୍ଯ୍ୟକାରିତା ନେଇ ରୋଡ୍ମ୍ୟାପ୍ ଉପରେ ସମ୍ମିଳନୀରେ ବିସ୍ତୃତ ଆଲୋଚନା ହୋଇଛି। ପ୍ରଶାସନିକ ସଂସ୍ଥାଗୁଡ଼ିକର କାର୍ଯ୍ୟଶୈଳୀକୁ ଚୂଡ଼ାନ୍ତ କରିବା, ମୋବାଇଲ୍ ଆପ୍ ମାଧ୍ୟମରେ ତଥ୍ୟ ସଂଗ୍ରହ ଏବଂ ତଦାରଖ ବ୍ୟବସ୍ଥା, ପୋର୍ଟାଲ ମାଧ୍ୟମରେ ଜନଗଣନା କାର୍ଯ୍ୟର ପରିଚାଳନା ଆଦି ଉପରେ ଏହି ସମ୍ମିଳନୀରେ ତାଲିମ ପ୍ରଦାନ କରାଯାଇଛି। ଗତମାସ 16 ତାରିଖରେ ଜନଗଣନା ପାଇଁ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୱେବ୍ସ ପ୍ଲାଟଫର୍ମ କେବଳ ଉପଭୋକ୍ତାଙ୍କ ଦ୍ୱାରା ନୁହେଁ, ବରଂ ଅନୁଷ୍ଠାନ, ପ୍ରବାସୀ ଭାରତୀୟ ଏବଂ ନୀତି ନିର୍ଦ୍ଧାରକଙ୍କ ଦ୍ୱାରା ପ୍ରସ୍ତୁତ ବିଷୟବସ୍ତୁ ଆଧାରରେ କାର୍ଯ୍ୟ କରିଥାଏ। କାମ୍ବୋଡ଼ିଆର ସିଏମ୍ ରିପ୍ଠାରେ ଅନୁଷ୍ଠିତ 20ତମ ଏସିଆ ମିଡିଆ ସମ୍ମିଳନୀରେ ୱେବ୍ସ ଓଟିଟି ପ୍ଲାଟଫର୍ମ ଉପରେ ମତ ଉପସ୍ଥାପନ କରି ପ୍ରସାର ଭାରତୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଏସିଆ ପାସିଫିକ୍ ବ୍ରଡ୍କାଷ୍ଟିଂ ଡେଭଲପ୍ମେଣ୍ଟ ଜେନେରାଲ୍ କନ୍ଫରେନ୍ସର ସଭାପତି ଗୌରବ ଦ୍ୱିବେଦୀ ଏହା କହିଛନ୍ତି। ୱେବ୍ସ ଓଟିଟିକୁ ସାର୍ବଜନୀନ ସେବା ମୂଲ୍ୟବୋଧ ଆଧାରିତ ଏକ ପ୍ଲାଟଫର୍ମ ବୋଲି ଶ୍ରୀ ଦ୍ୱିବେଦୀ ଆଲୋକପାତ କରିଛନ୍ତି। ସେ କହିଛନ୍ତି ସାର୍ବଜନୀନ ପ୍ରସାର ସେବା ପାଇଁ ସର୍ବୋତ୍ତମ ସମାଧାନ ହେଉଛି ବ୍ୟକ୍ତିଗତ ପ୍ଲାଟଫର୍ମକୁ ବିକାଶ କରିବା ପରିବର୍ତ୍ତେ ମିଳିତ ଭାବେ କାମ କରିବା। ପ୍ରତ୍ୟେକ ଆବଶ୍ୟକତା ଏବଂ ଆହ୍ୱାନର ସମାଧାନ ଦିଗରେ ଏହା ବିଶେଷ ସହାୟକ ହୋଇପାରିବ। ଗ୍ରାମାଞ୍ଚଳ ଅଭିବ୍ୟକ୍ତିକୁ ବିଶ୍ୱସ୍ତରରେ ପହଞ୍ଚାଇବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ ବୋଲି ଶ୍ରୀ ଦ୍ୱିବେଦୀ କହିଛନ୍ତି। ବୋଲିଭିଆର ରାଷ୍ଟ୍ରପତି ଲୁଇସ୍ ଆଲବୋର୍ଟୋ ଆର୍ସେ କାଟାକୋରା ଭାରତ ସରକାରଙ୍କୁ 3 ଲକ୍ଷ ଡୋଜ୍ ମିଳିମିଳା ଏବଂ ରୁବେଲା ପ୍ରତିଷେଧକ ଟିକା ପ୍ରଦାନ କରିଥିବାରୁ କୃତଜ୍ଞତା ଜଣାଇଛନ୍ତି। ଏକ ବାର୍ତ୍ତାରେ ରାଷ୍ଟ୍ରପତି ଆର୍ସେ କହିଛନ୍ତି ଦେଶରେ ସ୍ୱାସ୍ଥ୍ୟଜନିତ ସମସ୍ୟା ନେଇ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଥିବା ସମୟରେ ଭାରତର ଏହି ସମୟୋଚିତ ସମର୍ଥନ ବୋଲିଭିଆକୁ ସ୍ୱାସ୍ଥ୍ୟ ସମସ୍ୟା ମୁକାବିଲା ଦିଗରେ ସହଯୋଗ କରିଛି। ବୋଲିଭିଆରେ 1-14 ବର୍ଷ ବୟସରୁ ପିଲାମାନଙ୍କୁ ସାମୁହିକ ପ୍ରତିଷେଧକ ଅଭିଯାନ ପ୍ରକ୍ରିୟାକୁ ଏହା ତ୍ୱରାନ୍ୱିତ କରିବ ଏବଂ ମିଳିମିଳା ଏବଂ ରୁବେଲା ଭଳି ରୋଗରୁ ସୁରକ୍ଷା ପ୍ରଦାନ କରିବ। ବୋଲିଭିଆର ବିଭିନ୍ନ ସ୍ଥାନରେ ମିଳିମିଳା ବ୍ୟାପକ କାରଣରୁ ଗତ ଜୁନ୍ 23 ତାରିଖରେ ଜାତୀୟ ସ୍ୱାସ୍ଥ୍ୟ ଜରୁରୀକାଳୀନ ସତର୍କତା ଜାରି କରାଯାଇଥିଲା। ଭାରତ ସରକାରଙ୍କ ପକ୍ଷରୁ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ବୋଲିଭିଆକୁ ପ୍ରତିଷେଧକ ଟିକା ପ୍ରଦାନ କରାଯାଇଥିଲା। ଭାରତ ଏବଂ ଇଂଲଣ୍ଡ ମହିଳା ଚଳିତ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଇଂଲଣ୍ଡର ଚେଷ୍ଟର ଲି ଷ୍ଟ୍ରିଟ୍ଠାରେ ଖେଳାଯାଉଛି। ଟସ୍ ଜିତି ଭାରତ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଭାରତ 24 ଓଭରରେ 2 ୱିକେଟ୍ ବିନିମୟରେ 108 ରନ୍ ସଂଗ୍ରହ କରିଛି। ଏହି ସିରିଜ୍ରେ ଏପର୍ଯ୍ୟନ୍ତ ଖେଳାଯାଇଥିବା 2ଟିଯାକ ମ୍ୟାଚ୍ରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ସମାନ ସ୍ଥାନରେ ରହିଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ ଅପରେସନ୍ ସିନ୍ଦୁର ଏବଂ ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଆଜି ଉଭୟ ସଦନ ଦିନକ ପାଇଁ ମୁଲତବୀ ଘୋଷିତ। ଆସନ୍ତାକାଲିଠାରୁ ବ୍ରିଟେନ୍ ଓ ମାଳଦ୍ୱୀପକୁ 4-ଦିନିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ନାମାଙ୍କନ ପତ୍ର ଦାଖଲର ସମୟସୀମା ଆସନ୍ତା ମାସ 15 ତାରିଖକୁ ବୃଦ୍ଧି। ଆପାଚି ହେଲିକପ୍ଟର ଭାରତୀୟ ବାୟୁସେନାର କ୍ଷମତାକୁ ସୁଦୃଢ଼ କରିଛି କହିଲେ ପ୍ରତିରକ୍ଷା ମନ୍ତ୍ରୀ। ଏବଂ ଭାରତ ଇଂଲଣ୍ଡ ମଧ୍ୟରେ ମହିଳା ତୃତୀୟ ତଥା ଅନ୍ତିମ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଜାରି। ସମ୍ବାଦ ଶେଷ ହେଲା।